ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ସୋମବାର ପର୍ଯ୍ୟନ୍ତ ମୁଲତବୀ। ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କଲେ ରାଜ୍ୟ ସରକାର, ଆସନ୍ତା ମାସ ପହିଲାରୁ ଲାଗୁ ହେବ। ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକଙ୍କ ଦରମା, ଭତ୍ତା ଓ ପେନ୍ସନ୍ ସଂକ୍ରାନ୍ତ ଚାରୋଟି ବିଲ୍କୁ ପ୍ରତ୍ୟାହାର ନେଇ ସରକାରଙ୍କ ପ୍ରକ୍ରିୟା ଆରମ୍ଭ। ଏବଂ ଅଶୋକାଷ୍ଟମୀ ଅବସରରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ସପ୍ତଦଶ ବିଧାନସଭା ବଜେଟ୍ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟରେ ଆଜି ମଧ୍ୟ କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସର ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ। ବାଚସ୍ୱତି ସୁରମା ପାଢ଼ୀ ବିରୋଧୀ ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟରେ ଭାଗ ନେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ପ୍ରଶ୍ନକାଳ ମାତ୍ର 8 ମିନିଟ୍ ଚାଲିପାରିଥିଲା। ପରିସ୍ଥିତିରେ ସୁଧାର ଆଣିବା ପାଇଁ ବାଚସ୍ୱତି ଗୃହକୁ 11:30 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ପୁନର୍ବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ହଟ୍ଟଗୋଳ ମଧ୍ୟରେ ଶୂନ୍ୟକାଳ କାର୍ଯ୍ୟକ୍ରମ ଜାରି ରହିଥିଲା। ବିଧାନସଭାରେ ଆସନ୍ତା ସୋମବାର ଦିନ 2 ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଗିଲୋଟିନ୍ ମାଧ୍ୟମରେ ପାରିତ ହେବ ବୋଲି ବାଚସ୍ୱତି ସୁରମା ପାଢ଼ୀ ଘୋଷଣା କରିଛନ୍ତି। ଏହି ବିଭାଗ 2 ହେଉଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ। ଗୃହରେ ଆଜି ଏହି 2 ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ୍ ମାଧ୍ୟମରେ ପାରିତ କରିବା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସମର୍ଥନ ଜଣାଇଥିଲେ। ତେବେ ଅଶୋକାଷ୍ଟମୀ ଅବସରରେ ବାଚସ୍ୱତି 2 ଖର୍ଚ୍ଚ ଦାବି ଉପରେ ସୋମବାର ଦିନ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଘୋଷଣା କରି ଗୃହକୁ ଆସନ୍ତା ସୋମବାର ପୂର୍ବାହ୍ନ 10:30 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ରାଜ୍ୟ ସରକାର ଆସନ୍ତା ମାସ ପହିଲାରୁ 2029 ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରିଛନ୍ତି। ଅବକାରୀ ନୀତିରେ ସ୍ଥିରତା ଏବଂ ସ୍ୱଚ୍ଛତା ଆଣିବାକୁ ସରକାର ଉଦ୍ୟମ କରୁଛନ୍ତି। ଅବକାରୀ ଶୁଳ୍କ ଉପରେ 0.5% ନିଶା ନିବାରଣ ସେସ୍ ପ୍ରବର୍ତ୍ତନ କରାଯିବ। ସେସ୍ରୁ ଆସୁଥିବା ଆୟ ଆଦର୍ଶ ନିଶା ନିବାରଣ କେନ୍ଦ୍ର ସ୍ଥାପନ ଏବଂ ସୁଦୃଢ଼ୀକରଣରେ ବ୍ୟୟ କରାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଜିଲ୍ଲାରେ ମଡେଲ ଡି ଆଡିକ୍ସନ୍ ସେଣ୍ଟର ଗୁଡ଼ିକ ବିଭାଗ ଆରମ୍ଭ କରିବ, ଯାହାଫଳରେ କି ଯେଉଁମାନେ ନିଶାରେ ଆଡିକ୍ଟ ହେଉଛନ୍ତି ସେମାନଙ୍କୁ ପୁଣି ଗୋଟିଏ ସୁସ୍ଥ ଜୀବନ ଦେବା ପାଇଁ ସମ୍ପୂର୍ଣ୍ଣ ରୂପରେ ଯେଉଁ ଆବଶ୍ୟକତା, ଯେଉଁ ଉଦ୍ୟମ, ସେ କଥାକୁ ବି ବିଭାଗ ତରଫରୁ କରାଯିବ। ତେଣୁକରି ଇଏ ଗୁଡ଼ିଏ ନୂଆ ଦିଗ ଏଥିରେ ଅଛି ଏବଂ ସେଥିରେ ବିଶେଷ କରିକି ଏନ୍ଫୋର୍ସମେଣ୍ଟକୁ ଅଧିକ ତା ଦେହରେ ଆମେ ଗୁରୁତ୍ୱ ଦିଆଯାଇଛି ଏବଂ ରେଭିନ୍ୟୁ ଦୃଷ୍ଟିରୁ ଏ ଯେଉଁ ନୂଆ ଲାଇସେନ୍ସ ଫି ହଉ, ଆପ୍ଲିକେସନ୍ ଫି ହଉ, ସେଗୁଡ଼ିକରେ ବି 10%-20% ପର୍ଯ୍ୟନ୍ତ ସେଥିରେ ବଢ଼ାଇ ଦିଆଯାଇଛି।
ସମସ୍ତ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନ ସିସିଟିଭି ନିରୀକ୍ଷଣରେ ରହିବ। ଏଥିସହିତ ରାଜ୍ୟର ଅବକାରୀ ରସାୟନିକ ପରୀକ୍ଷାଗାରଗୁଡ଼ିକୁ ଆଧୁନିକ ପ୍ରଯୁକ୍ତି ଓ ପ୍ରଶିକ୍ଷିତ ମାନବ ସମ୍ବଳ ମାଧ୍ୟମରେ ସୁଦୃଢ଼ ତଥା ଉନ୍ନତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ବିଧାୟକଙ୍କ ଦରମା, ଭତ୍ତା ଓ ପେନ୍ସନ୍ ସଂକ୍ରାନ୍ତ 4 ବିଲ୍କୁ ପ୍ରତ୍ୟାହାର କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏଥିପାଇଁ ବିଧାନସଭାର ଅନୁମୋଦନ ଲକ୍ଷ୍ୟରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବିଧାନସଭା ସଚିବ ସତ୍ୟବ୍ରତ ରାଉତ ସବୁ ବିଧାୟକଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ଏହି ବିଲ୍ଗୁଡ଼ିକ ହେଉଛି ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଓ ପେନ୍ସନ୍ ସଂଶୋଧନ ବିଲ୍ 2025, ବାଚସ୍ୱତିଙ୍କ ଦରମା ଭତ୍ତା ସଂଶୋଧନ ବିଲ୍ 2025, ଉପବାଚସ୍ୱତିଙ୍କ ଦରମା ଓ ଭତ୍ତା ସଂଶୋଧନ ବିଲ୍ 2025 ଏବଂ ମନ୍ତ୍ରୀଙ୍କ ଦରମା ଓ ଭତ୍ତା ସଂଶୋଧନ ବିଲ୍ 2025। ବିଧାନସଭାର ଅନୁମତି ଆଧାରରେ ଏହି ବିଲ୍ଗୁଡ଼ିକ ଔପଚାରିକ ଭାବେ ପ୍ରତ୍ୟାହାର କରାଯିବ। ଆସନ୍ତା ସୋମବାର ଦିନ ଏଥିପାଇଁ ଗୃହରେ ବିଧିବଦ୍ଧ ଆଗତ କରାଯିବାର ସମ୍ଭାବନା ରହିଛି। ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ 2 ମଧ୍ୟରେ ମୋଟ 4953 ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୃହରେ ପ୍ରକାଶ କରିଛନ୍ତି। ସଦସ୍ୟ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପୂଜାରୀ କହିଛନ୍ତି, ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି ଏସ୍ଡିଆର୍ଏଫ୍ରୁ ଅଂଶୁଘାତରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ 50,000 ଏବଂ ଅନ୍ୟ ସମସ୍ତ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ପରିବାରଙ୍କୁ 4,00,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତର ମାଧ୍ୟମରେ ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ 467 ମୃତକଙ୍କ ପରିବାର ଏହି ସହାୟତା ରାଶି ପାଇବାକୁ ବିଚାରାଧୀନ ଅଛି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। ରାଜ୍ୟରେ ପରିବହନ ଆଇନ ଉଲ୍ଲଙ୍ଘନ କରିଥିବା 65,649 ଜଣ ଗାଡ଼ି ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ବିଧାନସଭାରେ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ଗତ 2 ବର୍ଷରେ ବିଭିନ୍ନ ଗାଡ଼ିରୁ 216 କୋଟିରୁ ଉର୍ଦ୍ଧ୍ୱ ଜରିମାନା ଆଦାୟ କରାଯାଇଛି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ରାଜ୍ୟ ସରକାର ସଡ଼କ ଦୁର୍ଘଟଣା ବିଷୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଆଇଆଇଟି ମାଡ୍ରାସ୍ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି। ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେଉଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ 10:45 ପହଣ୍ଡି ଶେଷ ହୋଇଛି। ବର୍ତ୍ତମାନ ରଥଟଣା ପାଇଁ ପ୍ରସ୍ତୁତି ଚାଲିଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
ଆଜି ପବିତ୍ର ଅଶୋକାଷ୍ଟମୀ, ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ରଥଦାଣ୍ଡରେ ଗଡ଼ିବ ଅଣଲିଉଟା ରୁକୁଣା ରଥ। ରଥରେ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ। ଘଣ୍ଟ ଘଣ୍ଟା, ଖୋଳତାଳ, ହରିବୋଲ, ହୁଳହୁଳି ପାରମ୍ପରିକ ବାଦ୍ୟ ସାଙ୍ଗକୁ ଲୋକକଳା ଓ ଲୋକନୃତ୍ୟର ସମାହାରରେ ରଥଡାଣ୍ଡ ଉଠୁଛି ପଡ଼ୁଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ରଥରେ ଦେଖିବା ପାଇଁ ଭକ୍ତ ଆନନ୍ଦାଶ୍ରୁରେ ଚାହିଁ ରହିଛି। ଡାହୁକ କୁହାଟ ସହିତ ରଥ ଆଗେଇ ଚାଲିବ। ଏହି ମହାର୍ଘ୍ୟ ମୁହୂର୍ତ୍ତ ବର୍ତ୍ତମାନ ଉପନୀତ ହୋଇଛି। ଶ୍ରୀଲିଙ୍ଗରାଜଙ୍କ ବିଜେ ପ୍ରତିମା ଚନ୍ଦ୍ରଶେଖର ସହିତ ବାସୁଦେବ ଏବଂ ରୁକ୍ମିଣୀଙ୍କୁ ରଥରେ ବସାଇ ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାତ୍ରା କରୁଥିବାରୁ ଏହାକୁ ରୁକୁଣା ରଥଯାତ୍ରା କୁହାଯାଇଥାଏ। ରଥର ବିଶେଷତ୍ୱ ହେଉଛି ଏହା ଅଣଲେଉଟା। ଯେଉଁଭଳି ଭାବେ ରଥ ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ, ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ। ରଥର ପଛପଟେ ଦ୍ୱାର ଖୋଲାଯାଇ ଘୋଡ଼ା ଯଚାଯିବା ପରେ ଏହାକୁ ପଛକୁ ପଛକୁ ଫେରିଥାଏ। ସେଥିପାଇଁ କୁହାଯାଏ ରୁକୁଣା ରଥ ଅଣଲେଉଟା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ଅଶୋକାଷ୍ଟମୀ ତଥା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇ ମହାପ୍ରଭୁଙ୍କ ପାଖରେ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି ଓ ମଙ୍ଗଳ କାମନା କରିଛନ୍ତି। ରଥଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ମହାମିଳନ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁରସ୍ଥିତ ଇନ୍ଦିରା ମେମୋରିଆଲ ସ୍ନାତକ ମହାବିଦ୍ୟାଳୟରେ ସପ୍ତାହବ୍ୟାପୀ ଚାଲିଥିବା ଛାତ୍ରୀ ଆତ୍ମରକ୍ଷା ସୁରକ୍ଷା କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଯୋଗଦେଇ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ସମ୍ଭାବ୍ୟ ବନାଗ୍ନିକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ପୋଡ଼ାମାରି ବନ ବିଭାଗ କାର୍ଯ୍ୟାଳୟଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନ ବିଭାଗର ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ବନାଗ୍ନିର କାରଣ ଏବଂ ପ୍ରତିକାର ନେଇ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପଗୁଡ଼ିକ ଉପରେ ମତ ବିନିମୟ କରିଛନ୍ତି। ପିଆଜ ଚାଷ ବଜାର ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ ଲକ୍ଷ୍ୟ ନେଇ ନୂଆପଡ଼ା ଜିଲ୍ଲାର ଏକ ଚାଷୀ ଦଳ ମହାରାଷ୍ଟ୍ର ନାସିକକୁ ଗସ୍ତରେ ଯାଇଛନ୍ତି। ଜିଲ୍ଲାର 8 କୃଷି ଉତ୍ପାଦନ ସଂଗଠନର 30 ସଦସ୍ୟ ଏଥିରେ ସାମିଲ ଅଛନ୍ତି। ନାସିକର ସାହିଦ୍ରୀ କୃଷି ଫାର୍ମକୁ ସେମାନେ ଗସ୍ତ କରିବା ସହ ସେଠାରେ ପିଆଜ ଚାଷ ଏବଂ ଏହାର ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ମତ ବିନିମୟ କରିବେ। ସପ୍ତାହବ୍ୟାପୀ ଗସ୍ତ କାର୍ଯ୍ୟକ୍ରମ ଶେଷ କରି ଆସନ୍ତା ମାସ 1 ଏହି ଚାଷୀ ଦଳ ନୂଆପଡ଼ା ପ୍ରତ୍ୟାବର୍ତ୍ତନ କରିବେ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପ୍ରତିନିଧି ତଥା ଅନ୍ୟାନ୍ୟ ବିଭାଗ ପକ୍ଷରୁ ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ସମୀକ୍ଷା କରାଯାଇଛି। ଛତିଶଗଡ଼ରେ ଚାଲିଥିବା ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ପ୍ରତିଯୋଗିତାରେ ଆଜି ଦ୍ୱିତୀୟ ଦିନ ମଧ୍ୟାହ୍ନ ସୁଦ୍ଧା ଓଡ଼ିଶା 5 ପଦକ ହାସଲ କରିଛି। ସେଥିମଧ୍ୟରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ 3 ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ। କାଳବୈଶାଖୀ ଜନିତ ଝଡ଼ବର୍ଷା ଯୋଗୁଁ ଗତକାଲି ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ 7 ବ୍ଲକର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଏବଂ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହିତ ଚାଳ ଛପର ତଥା କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଛି। ବହୁ ତୈଳବୀଜ ଫସଲ ମଧ୍ୟ ଝଡ଼ବର୍ଷା ଯୋଗୁଁ ନଷ୍ଟ ହୋଇଥିବା ଜଣାପଡ଼ିଛି। କାଳବୈଶାଖୀର ପ୍ରଭାବରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ 24 ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଭଦ୍ରକ ଜିଲ୍ଲା ଧାମନଗରରେ ସର୍ବାଧିକ 83 mm ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ସୋମବାର ପର୍ଯ୍ୟନ୍ତ ମୁଲତବୀ। ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କଲେ ରାଜ୍ୟ ସରକାର, ଆସନ୍ତା ମାସ 1 ହେବ ଲାଗୁ। ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକଙ୍କ ଦରମା, ଭତ୍ତା ଓ ପେନ୍ସନ୍ ସଂକ୍ରାନ୍ତ 4 ବିଲ୍କୁ ପ୍ରତ୍ୟାହାର ନେଇ ସରକାରଙ୍କ ପ୍ରକ୍ରିୟା ଆରମ୍ଭ ଏବଂ ଅଶୋକାଷ୍ଟମୀ ଅବସରରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।